ନମସ୍କାର, ମୁଁ ରଙ୍ଗମାଟିଆ ତଳ ସାହିରୁ କହୁଛି, ୱାର୍ଡ ନମ୍ବର 9। ଆଜି ଆମ ଗାଁରେ ଯୋଉ ଗୋଟେ ଭିନ୍ନକ୍ଷମ ମାନଙ୍କ ପାଇଁ ଯେଉଁ ସାଇନ୍ ବୋର୍ଡ ଟି ମରାହେଲା, ଆମେ ସମସ୍ତେ ସିଏମସି ମେମ୍ବର ଏସଏଚ ଗ୍ରୁପ ମାନେ ସେଠି ରହିଥିଲୁ, ଆଉ ସବୁ ସିଏମସି ଷ୍ଟାଫ ଆଉ କର୍ପୋରେଟରଙ୍କ ଆସିକି ସେଇଟାକୁ ଉଦ୍ଘାଟନ କଲେ, ଆଉ ଯେ ପ୍ରୋଗ୍ରାମ ଟି କଲେ ସେ ସେଇଟା ଭିନ୍ନକ୍ଷମ ପାଇଁ ନୁହଁ, ସେଇଟା ଆମ ସମସ୍ତଙ୍କ ପାଇଁ ଆମ ଗାଁର, କିନ୍ତୁ ଆମେ ସେଥିରେ ଉପକୃତ ହେଲୁ। ଧନ୍ୟବାଦ।